ଭଲ ଖବର ପାଠ ବାଇବଲର କାହାଣୀ ଅରି ଦୁନିଆର ସୁରୁଆତ କାଏ ୟେସୁ ମସିହର ସ୍ୱରକେ ନାସେନ୍ସେକର କଥା ୟେସୁ ମସିହ ମାନ୍ୟାନ କେଉଁ ଭିନ୍ନ ଥାକ୍ଦ ଚାଳିଶ ପାଠ ହଜକେ ଫଟୋ ହଡ଼ ଏକ କିତାବ ବିସ୍ ଯୋ ରେକର୍ଡିଂ ସି ଚଲେନ୍ ଥାକେସ୍ ଲେଖ ସଂଖ୍ୟା 395 ବୋଲି କିନୋରି ପାହାଡ଼ି ବିଷୟ ସ୍ପଷ୍ଟ ନାହିଁ ମଜଭର ଛୁଟକାରା ଶାନ୍ତସେୟା ସେବ ମାନୁଷ ତରିକା ଏକ ମନୁଷ୍ୟ ଦ୍ୱାରା ବୋଲନ ବାକି ବାତେ ଆସାନ ମକସଦ ଶିଖା ମେରିତାଏ ବାଇବଲର ଉଦାହରଣରେ ସିଧା ହଇ ଲିଖାଉଦ କି ୱାଲେ ଆସାନ ଅଲଗ ଅଲଗ ଭାଷାକେ ଅନୁବାଦ କରମେଲା ଆଇ ରେକର୍ଡିଂ କରମେଲା ହଜଲା କି ଅରିକିଆ ଭାଷାକେ ବି ଆଇ ତେନଡ ରୀତି ରିୱାଜର ଅନୁସାର ଜୁରିଆନ ଜରୁରୀ କ୍ୟୁ ବୋଲ ତ ଜେମାଏ ବି ହଜର ଇସ୍ତେମାଲ ଫିରେସ୍ ହତମାଏ ହଇ ୱାଲ ଅବଲ କାମ କରନ ଚାହଦ ଅରିକିଆ ରିୱାଜ ହରକେ ଏକିଆ ୱଚନ ଆଇ ପଦ ହଡ ବାରେ ଅବଲ ସମଝାଏନ ଜରୁରୀ ଏକୁମେର ତ ତିଲ୍ଲା ପୁରା ହଟାଏନ ବି ଜରୁରୀ ଫିରଦୋସ୍ ଲେଖର ଖାସ ପାଠ ପରିଚୟ ନମସ୍ତେ ତୁମରି ସେବିର ସ୍ୱାଗତ ଏମରି ଜବି ବାତେ ତୁମଲା ସୁନାୟା ଦୋ ସେ ଆସୁ ହସ ତୁମଟ ଜିନ୍ଦଗିରି ତାଏ କି ୱାଲେ ଖାସ ହୁଏସ୍ ହଇ ୱାଲ ଭଲି ଖବର କି ତାମରି ସେବି ଲାଏସ୍ ହଇ ଫଟୋର କିତାବକେ ସାଓତା ଆଇଜ ଭଲି ବାତେ ତୁମଲା ହାଉ କି ସୁନାୟା ଏନ୍ସୁ ତିଜଲା ୱାଲ ଧ୍ୟାନ ଶୁଣିଓ ଯେତେ ବି ତୁମରି ହଇ କାଦଲା ଶୁଣସ ଯେଓ କି ଟିଙ୍ଗାନ ୟା ବଜାନ ତେ ଆଇ ଫଟୋଲା ସାନେର ଟାଇମ୍ ଫିରେସ୍ ତୁମରି କ୍ୟାସିଟିଲା କି ଯେତେ ବେର ବି ରଖାଇ ବୋଲସ ସ ବାତେ ଅଲା ଶୁଣିଚି ମେଲା ଯ ବାତେ ତୁମରି ଶୁଣେନ୍ସ ଏମିତି ତୁମରି ପେଲା ଫଟୋ କାଏ ଶୁରୁ କର